ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ। ଭୁବନେଶ୍ୱରଠାରେ ଆଜି ପହିଲା ଓଡ଼ିଶା ଟେକ୍ସ 2025 ସମ୍ମିଳନୀ ହେବା। ଲୋକସେବା ଭବନଠାରେ ହେବାର୍କେ ଥିବା ସମ୍ମିଳନୀକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବେ। ସମ୍ମିଳନୀତେ ଭିନ୍ ଭିନ୍ କପଡ଼ା ପୋଷାକ ଆନୁଷଙ୍ଗିକ ଶିଳ୍ପ କ୍ଷେତ୍ରର 300 ଅଧିକା ନିବେଶକ ଯୋଗ ଦେବେ। ଏ ଅବସରରେ ରାଜ୍ୟ ସରକାର ଆଉ ଶିଳ୍ପ ସଂସ୍ଥାମାନଙ୍କ ଭିତରେ 10,000 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ବହୁତଟେ ରାଜିନାମା ସ୍ୱାକ୍ଷର ହେବାର କାର୍ଯ୍ୟସୂଚୀ ରହିଛି। ସମ୍ବଲପୁର ବଲାଙ୍ଗୀର ସହିତ ରାଜ୍ୟର 6 ଜାଗାନ ବୟନଶିଳ୍ପ ପାର୍କ ସ୍ଥାପନା କରାଯିବା। ଏ ବାବଦେ ସୂଚନା ଦେଇକରି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍,
ଏ କାର୍ଯ୍ୟକ୍ରମ ଇଷ୍ଟର୍ଣ୍ଣ ଇଣ୍ଡିଆରେ ଯଦି ଦେଖିବେ ପ୍ରଥମ ଥର କରି ଏହିଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଟେକ୍ସଟାଇଲ ଆପାରେଲ ଏବଂ କୁଟୀର ଇଣ୍ଡଷ୍ଟ୍ରି ତା ସହିତ ଆମର ପଲିସି ମେକର ଇନୋଭେଟର ସମସ୍ତେ ଏକତ୍ରିତ ହେବେ ଏବଂ ଆମ ପଲିସି IPR 2022 ହିସାବରେ ଆମର ଯେଉଁ ଆମେ ସବୁଠାରୁ ବେଷ୍ଟ ଇନ୍ସେଣ୍ଟିଭ ମଧ୍ୟ ଯେଉଁ ପ୍ରଦାନ କରୁଛୁ, ଆମର ଯେଉଁ ଭିତ୍ତିଭୂମି ଅଛି ଇଏ ସବୁ ବିଷୟରେ ମଧ୍ୟ ଜଣାହେବ।
2030 ତକ ଓଡ଼ିଶାକେ ଦେଶର ବୟନଶିଳ୍ପ ରାଜଧାନୀ କରବାର ଲକ୍ଷ୍ୟ ଦିଗେ ଇତାକେ ଗୋଟିଏ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାତି ଗଲାକାଲ 138 ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷ SLSWCA ବୈଠକ ହୋଇଯାଇଛି। ବୈଠକଟି 4,982 କୋଟି ଅଧିକା ଟଙ୍କାର 23 ନୂଆ ପୁଞ୍ଜିନିବେଶ ପ୍ରସ୍ତାବକେ ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପମାନ କାର୍ଯ୍ୟକାରୀ ହେଲେ ରାଜ୍ୟର 12 ଜିଲ୍ଲାନ 11,933 ନୂଆ ନିଯୁକ୍ତି ସୃଷ୍ଟି କରବା। ମଞ୍ଜୁରୀ ପାଇଥିବା ପ୍ରକଳ୍ପମାନଙ୍କ ଭିତରେ କପଡ଼ା ଇସ୍ପାତ ଆଉ ଡାଉନଷ୍ଟ୍ରିମ୍ ଶିଳ୍ପ, ଖାଦ୍ୟ ଆଉ ପାନୀୟ, ରସାୟନ, ଔଷଧ, ବିଦ୍ୟୁତ୍ ଆଉ ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଆଉ ମହାକାଶ ପ୍ରତିରକ୍ଷା ବାଗେର କ୍ଷେତ୍ର ରହିଛି। ଭୁବନେଶ୍ୱର ଅଶୋକନଗର ଇଲାକା ନଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଶିବିରଠାରେ 28 ସୋମବାର ଦିନ ଜନଶୁଣାଣି ହେବା। ସକାଳର 8 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୁକର ଭିନ୍ ଭିନ୍ ଅଭିଯୋଗମାନଙ୍କର ଶୁଣାଣି କରିବେ। ଏଥିଲାଗି ଆଜିଠାନୁ ଅନ୍ଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ମୂଲ ହେବା। ଏଥି ସବୁନୁ ଯହ 1,000 ଜନ ପଞ୍ଜୀକରଣ କରିପାରିବେ। www.janasunani.odisha.gov.in ଆବେଦନ କରାଯାଇପାରବା। ନୂଆ ଜାତୀୟ ଶିକ୍ଷାନୀତି 2020 ଅନୁସାରେ ତିଆରି ହୋଇଥିବାର ଓଡ଼ିଆ ଭାଷାର ଯୁକ୍ତ 2 ବିଜ୍ଞାନ ବହି ଗଲାକାଲ ଲୋକାର୍ପିତ ହୋଇଛି। ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଲାକାଲ ଭୁବନେଶ୍ୱର ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଏ ବହି ଉନ୍ମୋଚନ କରିଛନ୍। ଏ ବହିଟି ଓଡ଼ିଶାର ବିକାଶ ଲାଗି ଓଡ଼ିଆର ଗୁରୁତ୍ୱ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍। ଖୁବ୍ ଜଲ୍ଦି ଓଡ଼ିଆ ଭାଷାତି ବୈଷୟିକ ଶିକ୍ଷାର ବହିମାନେ ବି ତିଆରି କରାଯିବା ବୋଲି ମନ୍ତ୍ରୀ କହିଛନ୍। ରାଜ୍ୟ ସରକାର ଭାରତୀୟ ପ୍ରଶାସନିକ ସେବା IAS ତର୍ତି ଫେର ଅଦଲବଦଲ କରିଛନ୍। 13 IASକୁ ନୂଆ ଦାୟିତ୍ୱ ଦିଆଯାଇଛି। ରାଜେଶ ପାଟିଲଙ୍କ ସମବାୟ ସଚିବ ଭାବେ ବଦଲି କରାଯାଇଥିଲା ବେଳେ ସମର୍ଥ ବର୍ମାଙ୍କୁ ଲଘୁ ଖଣିଜ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। 9 ଉପଜିଲ୍ଲାପାଳଙ୍କୁ ବି ରାଜ୍ୟ ସରକାର ବଦଲି କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 124 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ RAIR ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, DD ନ୍ୟୁଜ୍, PMO ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ଆଞ୍ଚଳିକ ଭାଷାନ୍ତରଣର ଫେରଘାଏ ପ୍ରସାରଣ କରାଯିବା। ଝାରସୁଗୁଡ଼ା ଜିଲ୍ଲାନ ଗଲାକାଲି ଚଡ଼କ ମାରିକରି ମା ପୁଅଙ୍କର ଜୀବନ ଯାଇଥିବାର ବେଲ୍କେ ବାପା ଗୁରୁତର ହୋଇଛନ୍। ସୂଚନା ଅନୁସାରେ ଝାରସୁଗୁଡ଼ା ସହରର ସିରିଆ ବଗିଚା ଇଲାକାର ଇ ପରିବାର ବୁଲି ଯାଇଥିଲା ବେଳେ ବର୍ଷା ହେବାନୁ ଗୋଟିଏ ଦୋକାନେ ଆଶ୍ରା ନେଇଥିଲେ। ଇ ସମିଆତି ଚଡ଼କ ମାରିକରି 3 ଟଲି ପଡ଼ିଥିଲେ। ଡାକ୍ତର ମା ପୁଅଙ୍କୁ ମୃତ ଘୋଷଣା କରିଥିଲା ବେଳକେ ବାପାଙ୍କର ଅବସ୍ଥା ଗୁରୁତର ରହିଛି। ସମ୍ବଲପୁର ଜିଲ୍ଲା ରାସନ କାର୍ଡ ହିତାଧିକାରୀମାନେ ଚାଉଲ ସାଙ୍ଗେ ଗହମ ବିଲ୍ ପାଇପାରିବେ। ଏଥିଲାଗି ଜିଲ୍ଲାକେ 597 କ୍ୱିଣ୍ଟାଲନୁ ଅଧିକା ଗହମ ଯୋଗାଇ ଦିଆଯାଇଛି। ଆଇବା ମାସେ ଇଟାକେ ଭିନ୍ ଭିନ୍ ବିତରଣ କେନ୍ଦ୍ରମାନଙ୍କୁ ପଠାଯିବା ବୋଲି ଜିଲ୍ଲା ଯୋଗାଣ ବିଭାଗ ତରଫ ସୂଚନା ଦିଆଯାଇଛି। ବଙ୍ଗୋପସାଗରନ ବନିଥିବାର ଘୂର୍ଣ୍ଣିବଳୟ ଲଘୁଚାପତି ବଦଳିଛେ। ଇତାର ପ୍ରଭାବତି ରାଜ୍ୟର ବଡ଼ଭାଗି ଜାଗାନ ବର୍ଷା ଲାଗି ରହିଛେ। ଆଇବା 3 ତ ଘଡ଼ଘଡ଼ି ସହିତ ଜବର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଆଉ କେନ୍ଦୁଝର ଜିଲ୍ଲାନ ଅତି ଜବର ବର୍ଷା ହୋଇପାରେ ବୋଲି କେନ୍ଦ୍ର ତରଫ ସତର୍କ କରାଯାଇଛି। ହୀରାକୁଦ ଜଳଭଣ୍ଡାର ଆଜି 8 ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। এছনির আঞ্চলিক খবর ইনু শেষ হল আরো বেলার আঞ্চলিক খবর শুনে পারবে রাতের 7:02 জুহার।